ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭୋଟ୍ ଦେବା କେବଳ ଏକ ରାଜନୈତିକ ଅଭିବ୍ୟକ୍ତି ନୁହେଁ ବରଂ ନାଗରିକଙ୍କ ବିଶ୍ୱାସର ପ୍ରତିଫଳନ, କହିଲେ ରାଷ୍ଟ୍ରପତି. ଶିଳ୍ପ ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗ ସହିତ ସାମିଲ ଯୁବବର୍ଗଙ୍କୁ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କଲେ ସମ୍ବୋଧନ. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିଯିବା ନେଇ ଆମେରିକା ଦର୍ଶାଇଥିବା କାରଣ ସତ୍ୟ ନୁହେଁ ବୋଲି କହିଲେ WHO ମହାନିର୍ଦ୍ଦେଶକ. ଏବଂ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁଆହାଟୀଠାରେ ଆଜି ଖେଳାଯିବ ତୃତୀୟ T20 ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଭୋଟ୍ ଦେବା କେବଳ ଏକ ରାଜନୈତିକ ଅଭିବ୍ୟକ୍ତି ନୁହେଁ ବରଂ ଦେଶର ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ପ୍ରତି ନାଗରିକଙ୍କ ବିଶ୍ୱାସର ପ୍ରତିଫଳନ. ନୂଆଦିଲ୍ଲୀରେ ଜାତୀୟ ଭୋଟର ଦିବସ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଭୋଟ୍ ପ୍ରଦାନ ମାଧ୍ୟମରେ ନାଗରିକ ସେମାନଙ୍କର ଆକାଂକ୍ଷା ପ୍ରକାଶ କରିଥାନ୍ତି. ନିକଟରେ ଉଦ୍ଯାପିତ ହୋଇଥିବା ଭାରତ ଇଣ୍ଟରନ୍ୟାସନାଲ୍ କନ୍ଫରେନ୍ସ ଅନ୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜ୍ମେଣ୍ଟରେ 42 ନିର୍ବାଚନ ପରିଚାଳନା ସଂସ୍ଥାର ଅଂଶଗ୍ରହଣ ଉପରେ ସେ ଆଲୋକପାତ କରିଛନ୍ତି.
मुझे विश्वास है कि देश के सभी युवा मतदाता बहुत जिम्मेदारी के साथ अपने मताधिकार का प्रयोग करेंगे तथा राष्ट्र के निर्माण में अपनी भागीदारी निभाएंगे.
ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମୋ ଭାରତ ମୋ ଭୋଟ୍, ଭାରତୀୟ ଗଣତନ୍ତ୍ରର କେନ୍ଦ୍ରରେ ନାଗରିକ. ନିର୍ବାଚନ ପ୍ରକ୍ରିୟାରେ ଅଂଶ ଉପରେ ଗୁରୁତ୍ୱ ଦେବା ଏବଂ ମତଦାତାଙ୍କୁ ସେମାନଙ୍କର ମତାଧିକାର ବ୍ୟବହାର ପାଇଁ ଗର୍ବ ଅନୁଭବ କରିବାକୁ ଉତ୍ସାହିତ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ. ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ ଭାବେ ପଞ୍ଜିକୃତ ଯୁବ ଭୋଟରଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରିଛନ୍ତି. ଏଥିସହ ରାଷ୍ଟ୍ରପତି ନିର୍ବାଚନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା, ନିର୍ବାଚନ ପରିଚାଳନା, ଭୋଟର ସଚେତନତା ପଦକ୍ଷେପ ସମେତ ଅନ୍ୟ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି. ଆକାଶବାଣୀର ସମ୍ବାଦ ସେବା ବିଭାଗ ଆଜି ଭୋଟର ଶିକ୍ଷାଦାନ ସଚେତନତା ନିମନ୍ତେ ବୈଦ୍ୟୁତିକ ରେଡିଓ ବର୍ଗରେ 2025 ବର୍ଷ ପାଇଁ ପୁରସ୍କାର ପାଇଛି. ରାଷ୍ଟ୍ରପତି ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି. ମତଦାତାଙ୍କ ଯୋଗଦାନ ଏବଂ ସଚେତନତା କ୍ଷେତ୍ରରେ ଏହି ପୁରସ୍କାର ଆକାଶବାଣୀର ଅବଦାନକୁ ଦର୍ଶାଉଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗ ସହିତ ସାମିଲ ଯୁବବର୍ଗଙ୍କୁ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଆଜି ସମ୍ବୋଧନ କରି ସେ କହିଛନ୍ତି, ଭାରତର ଅର୍ଥନୀତି ଦ୍ରୁତ ପ୍ରଗତି ପଥରେ ଗତି କରୁଛି, ତେବେ ଉତ୍ପାଦିତ ହେଉଥିବା ସାମଗ୍ରୀଗୁଡ଼ିକର ଗୁଣବତ୍ତାକୁ ଉନ୍ନତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି. ବୟନଶିଳ୍ପ, ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ ଏବଂ ପ୍ୟାକେଜିଂ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ଗୁଣବତ୍ତା ବଜାୟ ରଖାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. 2016 ଜାନୁଆରୀ ମାସରେ ଦେଶରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଥିଲା. ଭାରତ ଆଜି ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଲଟିଛି. ପ୍ରଯୁକ୍ତିବିଦ୍ୟା, ମହାକାଶ, ପରମାଣୁ ଶକ୍ତି, ସବୁଜ ହାଇଡ୍ରୋଜେନ୍, ବାୟୋଟେକ୍ନୋଲୋଜି ଆଦି ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକୁ ଉତ୍କର୍ଷତାର ସହ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଜାତୀୟ ମତଦାତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମତଦାତା ହେଉଛନ୍ତି ଗଣତନ୍ତ୍ରର ଆତ୍ମା ସଦୃଶ୍ୟ. ପ୍ରଥମଥର ପାଇଁ ଭୋଟର ତାଲିକାରେ ସାମିଲ ହୋଇଥିବା ଯୁବବର୍ଗଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇବା ଉଚିତ. ଏହାଦ୍ୱାରା ଭୋଟ୍ ଦେବା ପାଇଁ ସେମାନେ ସଚେତନ ହେବା ସହ ଭୋଟର ହେବାର ଗୁରୁତ୍ୱପୂର୍ଣ୍ଣ ଭାବନାକୁ ପ୍ରତିଫଳନ କରିବ. ଶ୍ରୀ ମୋଦି କହିଛନ୍ତି, ଆସନ୍ତାକାଲି ଦେଶ ଗଣତନ୍ତ୍ର ଦିବସ ପାଳନ କରିବ, ଏହା ହିଁ ସମ୍ବିଧାନ କାର୍ଯ୍ୟକ୍ଷମ ହୋଇଥିଲା. ସମ୍ବିଧାନର ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଏହା ହେଉଛି ଏକ ବିଶେଷ ଦିବସ. ପ୍ରଧାନମନ୍ତ୍ରୀ କହିଛନ୍ତି, ଭଜନ ଓ କୀର୍ତ୍ତନ ଶତାବ୍ଦୀ ଧରି ଭାରତୀୟ ସଂସ୍କୃତିର ଆତ୍ମା ହୋଇ ରହିଆସିଛି. ଆଜିର ଯୁବବର୍ଗ ସେମାନଙ୍କର ଅଭିଜ୍ଞତା ଏବଂ ଜୀବନଶୈଳୀରେ ଭକ୍ତିର ଭାବନାକୁ ସାମିଲ କରିଛନ୍ତି. ଏଭଳି ଚିନ୍ତାଧାରା ଦେଶରେ ଏକ ନୂତନ ସାଂସ୍କୃତିକ ଧାରା ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଶ୍ରୀ ମୋଦି ଏହି ଅବସରରେ ମାଲେସିଆରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି. ପ୍ରଧାନମନ୍ତ୍ରୀ ଦେଶର ପାରିବାରିକ ବ୍ୟବସ୍ଥା ଉପରେ ଏହି ଅବସରରେ ଆଲୋକପାତ କରିବା ସହ କେତେକ ଉଦାହରଣ ମଧ୍ୟ ପ୍ରଦାନ କରିଛନ୍ତି. ଶ୍ରୀ ମୋଦି କହିଛନ୍ତି, ଏକ୍ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଦେଶରେ ଏପର୍ଯ୍ୟନ୍ତ 200 କୋଟିରୁ ଅଧିକ ଚାରାରୋପଣ କରାଯାଇଛି।
पर्यावरण संरक्षण की यही भावना आज बड़े स्तर पर भी दिखाई दे रही है। इसी सोच के साथ देश भर में एक पेड़ माँ के नाम अभियान चलाया जा रहा है। इस अभियान से आज करोड़ों लोग जुड़ चुके हैं। अब तक देश में 200 करोड़ से ज्यादा पेड़ लगाए भी जा चुके हैं। ये बताता है कि पर्यावरण संरक्षण को लेकर अब लोग ज्यादा जागरूक है और किसी न किसी रूप में अपना योगदान देना चाहते हैं।
ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀ କ୍ଷେତ୍ରରେ ଭାରତର ପ୍ରଗତି ଏବଂ ସଫଳତାକୁ ବିଶ୍ୱସ୍ତରରେ ପ୍ରତିପାଦନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
ଇସ୍ ସମିଟ୍ ମେ ଦୁନିଆ ଭର ସେ ବିଶେଷକର ଟେକ୍ନୋଲୋଜି କେ କ୍ଷେତ୍ର ସେ ଜୁଡେ ଏକ୍ସପର୍ଟ ଭାରତ ଆଏଙ୍ଗେ। ୟେ ସମ୍ମେଳନ ଏଆଇ କି ଦୁନିଆ ମେ ଭାରତ କି ପ୍ରଗତି ଔର ଉପଲବ୍ଧିଓଂ କୋ ଭି ସାମ୍ନେ ଲାଏଗା। ମେ ଇସ୍ମେ ସାମିଲ ହୋନେ ୱାଲେ ହର କିସି କା ହୃଦୟ ସେ ଅଭିନନ୍ଦନ କରତା ହୁଁ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 77ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ। ସନ୍ଧ୍ୟା 7ଟାରେ ଆକାଶବାଣୀର ସମସ୍ତ ଜାତୀୟ ନେଟୱର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ରେ ଏହା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀ ଭାଷାରେ ପ୍ରସାରିତ ହେବ। ଏହାପରେ ଦୂରଦର୍ଶନର ବିଭିନ୍ନ ଆଞ୍ଚଳିକ ଚ୍ୟାନେଲ୍ରେ ସ୍ଥାନୀୟ ଭାଷାରେ ଏହାର ପ୍ରସାରଣ କରାଯିବ। ଆକାଶବାଣୀରେ ରାତି 9:30ରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍ଓରୁ ଓହରିଯିବା ନେଇ ଆମେରିକା ଦର୍ଶାଇଥିବା କାରଣ ସତ୍ୟ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍ଓର ମହାନିର୍ଦ୍ଦେଶକ ଟ୍ରେଡ୍ରୋସ୍ ଆଧାନମ୍ ଘେବ୍ରେସିୟସ୍ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ପଦକ୍ଷେପ ନେଇ ସତର୍କ କରାଇ ସେ କହିଛନ୍ତି, ଆମେରିକା ଏବଂ ବିଶ୍ୱକୁ ଏହି ନିଷ୍ପତ୍ତି ସୁରକ୍ଷା କ୍ଷେତ୍ରରେ ଦୁର୍ବଳ କରିବ। ଆମେରିକା ଭବିଷ୍ୟତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପୁଣି ଥରେ ଫେରିବା ନେଇ ସେ ଆଶା ବ୍ୟକ୍ତ କରିଛନ୍ତି। ଡବ୍ଲ୍ୟୁଏଚ୍ଓରୁ ପ୍ରତ୍ୟାହାର ନେଇ ଆମେରିକା ଜାରି କରିଥିବା ବିଜ୍ଞପ୍ତି ଉପରେ ପ୍ରତିକ୍ରିୟା ରଖି ଶ୍ରୀ ଘେବ୍ରେସିୟସ୍ ଏହା କହିଛନ୍ତି, ଡବ୍ଲ୍ୟୁଏଚ୍ଓ ଅନେକ ସଫଳ କାର୍ଯ୍ୟକ୍ରମରେ ଆମେରିକାର ଅବଦାନ ଉପରେ ଶ୍ରୀ ଘେବ୍ରେସିୟସ୍ ଏହି ଅବସରରେ ଆଲୋକପାତ କରିଛନ୍ତି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଡବ୍ଲ୍ୟୁଏଚ୍ଓରୁ ଓହରିଯିବା ନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ସ୍ୱାକ୍ଷର କରିଛନ୍ତି। ଜାତିସଂଘ ଏ ନେଇ ଆନୁଷ୍ଠାନିକ ଭାବେ ନୋଟିସ୍ ପାଇଛି। ସଂଗଠନର ନୀତି ଅନୁଯାୟୀ ନୋଟିସ୍ ଦେବାର ଗୋଟିଏ ବର୍ଷ ପରେ ପ୍ରତ୍ୟାହାର କାର୍ଯ୍ୟକାରୀ ହୋଇଥାଏ। କାନପୁର ଆଇଆଇଟିଠାରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଡିଜିଟାଲ୍ ସାର୍ବଜନୀନ ସାମଗ୍ରୀ ବିକାଶ ସମ୍ପର୍କିତ ହାକାଥନ୍ ଆଜି ଆୟୋଜିତ ହେଉଛି। ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ 2026 ଆୟୋଜନ ପରିପ୍ରେକ୍ଷୀରେ ଏହି ହାକାଥନ୍ ଆୟୋଜିତ ହେଉଛି। ଡିଜିଟାଲ୍ ସ୍ୱାସ୍ଥ୍ୟ ଏବଂ ତଥ୍ୟବିଜ୍ଞାନ ଜାତୀୟ ଗବେଷଣା ପ୍ରତିଷ୍ଠାନ ଏବଂ ଆଇଆଇଟି କାନପୁର ସହାୟତାରେ ଆୟୋଜିତ ଏହି ହାକାଥନ୍ ଗତ 19 ତାରିଖଠାରୁ 6 ଦିନ ଧରି ଅନୁଷ୍ଠିତ ହୋଇଛି। କୃତ୍ରିମ ବୁଦ୍ଧିମତା ସ୍ୱାସ୍ଥ୍ୟ ଆଧାରିତ ଭବିଷ୍ୟତ ପଦକ୍ଷେପ ନେଇ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗବେଷକ ଏବଂ ଅଂଶୀଦାରଙ୍କୁ ଏକତ୍ରିତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ସୁନୀଲ କୁମାର ବର୍ଣ୍ଣୱାଲ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଆଧାରିତ ଇକୋସିଷ୍ଟମ୍ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମାଘ ସପ୍ତମୀ ଅବସରରେ ଓଡ଼ିଶାର ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ପୁଷ୍କରିଣୀରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ସୂର୍ଯ୍ୟଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସେଠାରେ ଉପସ୍ଥିତ ହୋଇ ସୂର୍ଯ୍ୟଙ୍କ ପ୍ରଥମ କିରଣ ଦେଖିବା ପରେ ସ୍ନାନ କରିଥିଲେ। ପରମ୍ପରା ଅନୁଯାୟୀ ମାଧିପୁରର ଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଶ୍ରୀ ଐଶାନ୍ୟେଶ୍ୱର ମହାଦେବ, କୁରୁଜଙ୍ଗର ଶ୍ରୀ ଦକ୍ଷିଣେଶ୍ୱର ମହାଦେବ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ କରିଛନ୍ତି। ଏହାପରେ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ନାଗା ସାଧୁଙ୍କର ଏହି ଅବସରରେ ସମାଗମ ହୋଇଛି। ଭୁବନେଶ୍ୱର ଖଣ୍ଡଗିରିଠାରେ ଆଜିଠାରୁ ମାଘ ମେଳା ଆରମ୍ଭ ହେଉଛି। ଦେଶର ସଂସ୍କୃତି ଇତିହାସ ସମ୍ପର୍କରେ ପ୍ରଚାର ଓ ପ୍ରସାରକୁ ଲକ୍ଷ୍ୟ ରଖି ଆଜି ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। 2022 ମସିହାରେ ଆଜାଦି କା ମହୋତ୍ସବର ଅଂଶବିଶେଷ ଭାବେ ଏହି ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପରିବେଶ ଅନୁକୂଳ ଏବଂ ସ୍ଥାୟୀ ପର୍ଯ୍ୟଟନ ଅଭ୍ୟାସକୁ ପ୍ରୋହାହନ ପ୍ରଦାନ। ପରିବେଶ ଅନୁକୂଳ ତଥା ପର୍ଯ୍ୟଟନ କ୍ଷେତ୍ରର ନିରନ୍ତର ବିକାଶ ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁଆହାଟୀର ବର୍ଷାପାରାସ୍ଥିତ ଏସିଏ ଷ୍ଟାଡିୟମ୍ଠାରେ ଆଜି ତୃତୀୟ ଟି20 ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି 5 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ 2-0 ଆଗୁଆ ରହିଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଭଦୋଦରାରେ ବିସିଏ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 7 ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଆସନ୍ତାକାଲି ମହିଳା ପ୍ରିମିୟର ଲିଗ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଭୋଟ୍ ଦେବା କେବଳ ଏକ ରାଜନୈତିକ ଅଭିବ୍ୟକ୍ତି ନୁହେଁ, ବରଂ ନାଗରିକଙ୍କ ବିଶ୍ୱାସର ପ୍ରତିଫଳନ, କହିଲେ ରାଷ୍ଟ୍ରପତି। ଶିଳ୍ପ ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗ ସହିତ ସାମିଲ ଯୁବବର୍ଗଙ୍କୁ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କରେ ସମ୍ବୋଧନ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିଯିବା ନେଇ ଆମେରିକା ଦର୍ଶାଇଥିବା କାରଣ ସତ୍ୟ ନୁହେଁ ବୋଲି କହିଲେ ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ। ଏବଂ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁଆହାଟୀଠାରେ ଆଜି ଖେଳାଯିବ ତୃତୀୟ ଟି20 ମ୍ୟାଚ୍। ସମ୍ବାଦ ଶେଷ ହେଲା।